అమరు సృష్టికర్త, సది గొప్ప శక్తి గలలో సది భూమిని ఆకాశని తెరేబట సమస్త కొల ఒది పొబం కొలబల మిస బిజులు కొలబల మిస సది ఏటమన్ సబ్బు దెక్కి కొరి సే భూమి ఆకాశ తెరల సబ్బుటకే నియమ సంగే చొలైత బలి మొన ఎత్తు కొరబార్ లోక్ బా నో అస్తే బేల్ నో ఉత్తే నో కొరి నపార లోక్ మన్ సది బొడ్డ శక్తి గల లోక్ బలి కొయసి గొట్ట గొట్టమరా ఆలోచన నోకొరబపాయటి కొర్చి గాని మాపురు బింట సది జీవన్ పైల లోక్ అమర ఆలోచన జనికరి నియమ సంగే కోంటా బోల్టకి సేతా కొర్చి సది తార్ మన్ కెబె మిశా బదలాయే నాయ సె కొర్బా బాగ్దాన్ తీర్చుప కొర్చి పూర్వే మాపురు నోర్కే కొలా తెదబోల్ లోక్ మాపురుర్ పరా రొయలాయ మొద్దులర్ నొరర్ నావ్ ఆదం తార్ మైజిర్ నావ్ ఒబా ମହାପ୍ରଭୁ ଆଦମ ଅବାକେ ପ୍ରେମ କଲା ତାଙ୍କେ ଗୋଟେ ଗୋଚର ଫୁଲ ଖା ନାହିଁ ବୋଲି କହିଲା ତେମତ କୈଳାସ ବୋଲେ ମର୍ଷା ବୋଲି କହିଲା ମହାପ୍ରଭୁ ସବୁଦିନ ତୁମ ଜି ରହିବାର ବୋଲି କହିଲା କହିଲେ ମହାପ୍ରଭୁର ବିରୋଧୀ ସୈତାନ ଆଗେ ସେ ରହିଲା ଏ ସୈତାନ ତୁମ ସତ୍ ସଙ୍ଗେ ମର୍ଷା ନାହିଁ ବୋଲି କହିଲା ଏ ସୈତାନ ନିଜମ ଅବାଧ୍ୟମ ଲୋକ କେବେ ମିଶା ଲୋକକେ ନ ଲମ୍ବପାରା କରିଥିଲା ଆଦମ ଅବା ସୈତାନ କଥା ନ ଧରି ମହାପ୍ରଭୁ କଥା ଶୁଣିଲେ ନାହିଁ ସେଇନି ଆଦମର ସନ୍ତାନ ଲୋକ ମନ ମହାପ୍ରଭୁ କଥା ଶୁଣିଲେ ନାହିଁ ସେମତାର ସେ ଆମ ସବୁ ଲୋକ ପାପ କଲାଗି ନା ମରବାର ରହିଛି ସେମତାର ମହାପ୍ରଭୁ କଥା ନ ଶୁଣିଲା ଲୋକକେ ନୁର୍କେ ପକାଇ ଦେଇଛି ଅଲେ ମିଶା ମହାପ୍ରଭୁ ଆମକେ ପ୍ରେମ କରିଥିଲା ଆମେ ସବୁ ଲୋକ ତାର ସୁନ୍ଦର ଘରେ ସ୍ୱର୍ଗେ ରହିବା ପାଇଁ ବୋଲି କୋର ପାଇଲା ଆମ ସବୁ ଲୋକ ନର୍କର ବାଟେ ଇଣ୍ଡିଥିଲୁ ବୋଲି ମହାପ୍ରଭୁକେ ଜାନା ବୋଲ ନହେଲାଟା କଣଟା ମିଶା ସ୍ୱର୍ଗ ଯିବାକେ ବାଟ ନାହିଁ ଆମର ଗର୍ବର ପାପ ବେଟି ପକାଏ ଆମର ବୋଧ ବହିବା ଲୋକ ଗୋଟେ ଲୋକ ଆସେ ଏ କାରଣର ପାଏ ମହାପ୍ରଭୁ ନୋର ବୋଇ କରି ତାର ସ୍ୱର୍ଗ ଚାରି ଏ ଲୋକ ଏମିତି ଆଇଲା ଏ ଲୋକ ଆମ ମହାପ୍ରଭୁ ପୁଅ ବୋଲି ତାର ନାଁ ୟେସୁ ବୋଲି ନାଁ ଦେଲାଏ ଏ ୟେସୁ ବଡ଼େ ବୋଲ ଲୋକ କେବେ ମିଶା ପାପ ନ କଲା ଲୋକ କୁଷ୍ଠ ରୋଗ ଲୋକ ମନକେ ଭୁଲ କରି ଭୁକ ରହିଲା ଲୋକ ମନକେ ଖାଉନି ଦେ ମହାପ୍ରଭୁ କରିବା ମତ କର୍ମ କରି ବୁଥ ମନକେ ଛାଡ଼ାଇବାର ଲୋକର ପାପ କ୍ଷମା କରବାର ମଲା ଲୋକ ମନକେ ଜୀବନ କରବାର ତାକେ ତେ ରହିଲା ଲୋକ ମନ ନିଜ ସଙ୍ଗେ ଦେଖତେ ରହିଲାଏ ସରି ତାକେ ମରା ଯାଇଥାଏ ବୋଲି ଦେଖତେ ରହିଲାଏ ସେଇ ସେ ତାଙ୍କ ରାତେ ସମର୍ପଣ ହୋଇଲା ତେଡ଼େ ବୋଲ ତାକେ ସିଲବାତେ ନେଇ କରି ମେକୁଲୁ ମାରିଲାଏ ଆମର ପାପର ପାଏ ଆମେ ପାଇବା ଡଣ୍ଡ ମହାପୁରୁଷ ସେ ପାଇଲା ତାକେ ସିଲବାତେ ନେଇ ମରାଇଲାଏ ସରି ମୁସ୍ନେ ନେଇ ଚୁପଲାଏ ସେ ନର ରୂପ ହୋଇ ରହିଲା ମହାପୁରୁଷ ସେ ନିଜାମ ମହାପୁରୁ ହୋଇ ରହିଲା ତିନି ଦିନ ତରବାତ ମୃତ୍ୟୁ ତେରୁନି ଉଠିଲା କୋଡ଼ିଏ ଦିନ ଅଇଲା ପଛେ ସରଗପୁରେ ଉଠିଗଲା ଏବେ ସେ ରହି କରି ତାକେ ବିଶ୍ୱାସ କଲା ଲୋକମାନଙ୍କେ ସ୍ଥାନ ତୟାର କରିଥିଲା ୟେସୁ ମହାପ୍ରଭୁକେ ମହାପ୍ରଭୁ ପୁଅ ବୋଲି ନାମିଲେ ବିନା ପାପ କ୍ଷମା ହୋଇଛି ତେବେ ତୁମର ଲୋକ ତାର କଥା ଶୁଣି ନାମିଲେ ତୁମ ସତ୍ ସଙ୍ଗେ ତାର ସ୍ୱର୍ଗେ ଜି କରି ରହିଛା ସେମିତି ସେ ମହାପ୍ରଭୁ କରିବି ବୋଲି କହିଥିଲା କଣ ବୋଲେ କି ବିଶ୍ୱାସ କଲା ଲୋକକେ ତାର ପୁଅ ବୋଲି ପ୍ରେମ କରିଛି ମହାପ୍ରଭୁ ଲୋକକେ ଏଡ଼େ ପ୍ରେମ କରିଥିଲା ତାର ଗୋଟେ ପୁଅକେ ବିଶ୍ୱାସ କରିବା ପ୍ରତି ଲୋକ ଆଜି ନ ଯାଇତେ ଏଲକାଲମ ଜୀବନ ପାଇବାର ପାଇଁ ବୋଲି କହିଲା।